ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖ୍ୟ ଖବର। 18 ନମ୍ବର ଲୋକସଭାର ପହିଲା ଅଧିବେଶନ ଆଜିନୁ ହେଲା ମୂଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ନୂଆକରି ନିର୍ବାଚିତ ସଦସ୍ୟମାନେ ନେଇଛନ୍ତି ଶପଥ। ରାଜା ଜାପାନିଜ୍ ଏନ୍ସେଫାଲାଇଟିସ୍ ଡିପ୍ଥେରିଆର ଜଣ୍ଡିସ୍ ରୋଗର ଥିତିଆର ମୁକାବିଲା ବାବଦେ ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆଲୁ ପିଆଜ ମହଜୁଦକାରୀଙ୍କ ଉପରେ ନଜର ରଖବାରକେ ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ। ଆହୁରି ସମ୍ବଲପୁର ଜିଲ୍ଲାର ସବୁ ସରକାରୀ ଅନୁଷ୍ଠାନ ଏବା ଡିସେମ୍ବର ଶେଷ ତକ ପାଇବେ ଜମି ପଟା, କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏଥର ପୂରା ଖବର। 18 ନମ୍ଘର ଲୋକସଭାର ପହିଲା ଅଧିବେଶନ ଆଜ ମୁଲ ହୋଇଛି। ପହିଲା ରାଷ୍ଟ୍ରପତି ଭବନର ବିଜେପିର ବରିଷ୍ଠ ସଦସ୍ୟ ଓ ସାଂସଦ ଭର୍ତ୍ତୃହରି ମହତାବ କାମଚଳା ବାଚସ୍କତି ଭାବେ ଶପଥ ନେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ମହତାବଙ୍କୁ ପଦ ଆଉ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏତା ଋତୁରୁ ଶ୍ରୀ ମହତାବ ଲୋକସଭାର ନୂଆକରି ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ଶପଥ ପାଠ କରାଇଥିଲେ। ପହିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ ଆଉ ଗୋପନୀୟତାର ଶପଥ ପାଠ କରିଛନ୍। ଏବେ 26 ତାରିଖ ଦିନ ଲୋକସଭାର ବାଚସ୍କତି ନିର୍ବାଚନ ହେବା, ରାଜ୍ୟସଭାର ଅଧିବେଶନ ଏହା 27 ତାରିଖ ଦିନ ମୂଲ ହେବାରକେ ଥିବାର ବେଳେ ସେହିଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକେ ସମ୍ବୋଧନ କରିବେ। ଏହି ସ୍ୱତନ୍ତ୍ର ଅଧିବେଶନ ଜୁଲାଇ 3 ତାରିଖ ଦିନ ଶେଷ ହେବା। ଆଜି ଅଧିବେଶନ ଆରମ୍ଭ ହେବାର ଆଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସଂସଦୀୟ ଗଣତନ୍ତ୍ର ଥି ଆଜି ଗୋଟିଏ ଗୌରବମୟ ଦିବସ। ସେ କହିଛନ୍ତି ଯେ ଦେଶ ସ୍ୱାଧୀନ ହେବା ଋତୁରୁ ପହିଲା ଥର ଲାଗି ନୂଆ ସଂସଦ ଭବନଟି ଶପଥ ଗ୍ରହଣ ପ୍ରକ୍ରିୟା ହେଉଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପହିଲା ଥର ଲାଗି ସାଂସଦ ଭାବେ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍। ସେ କହିଛନ୍ତି ଯେ ଦେଶ ସେମାନଙ୍କର ବହୁତ କିଛି ଆଶା କରୁଛି। ଦେଶବାସୀ ସେମାନଙ୍କୁ ଦେଇଥିବାର ଦାୟିତ୍ୱ ସମର୍ପଣ ସହିତ ପୂରା କରିବାର ଲାଗି ସେମାନେ ଚେଷ୍ଟା କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା କରିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭା ସଦସ୍ୟ ଭାବେ ଶପଥ ନେଇଛନ୍। କାମଚଳା ବାଚସ୍କତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରିଥିଲେ। ଶ୍ରୀ ପ୍ରଧାନ ଓଡ଼ିଆ ଭାଷାତି ଶପଥ ନେଇଥିଲେ। ଶପଥ ନେବା ଋତୁରୁ ସେ ସାମାଜିକ ଗଣମାଧ୍ୟମ ପୋଷ୍ଟଟି କହିଛନ୍ତି ଯେ 18 ନମ୍ଘର ଲୋକସଭାର ସଦସ୍ୟ ଭାବେ ଶପଥ ନେଉଥିବାରୁ ସେ ଗୌରବ ଅନୁଭବ କରୁଛନ୍। ଲୋକର ଆକାଂକ୍ଷା ପୂରା କରିବାର ସହିତ ସାମର୍ଥ୍ୟ ଅନୁସାରେ ସମାଜର ସେବା କରିବାର ଲାଗି ସବୁବେଳେ ଚେଷ୍ଟା କରିବେ ବୋଲି ସେ କହିଛନ୍। ସିଆଡ଼େ ଲୋକସଭା ସଦସ୍ୟ ଭାବେ ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓଡ଼ିଆ ଭାଷାତି ଶପଥ ନେଇଛନ୍। ସେ କହିଛନ୍ତି ଯେ ଲୋକର ଆଶା ପୂରା କରିବାର ଦିଗେ ସେ ଚେଷ୍ଟା କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ଗସ୍ତର 2 ନମ୍ଘର ଦିନେ ନିଜର ଜନ୍ମମାଟି ରାଇକଳା ଯାଇଥିଲେ। ସେନ ମୁଖ୍ୟମନ୍ତ୍ରୀ ଗୋଟିଏ ରୋଡ୍ ଶୋ କରିଥିଲେ। ଏତାର ଉତ୍ତରୁ ଝୁମ୍ପୁରା ଦୁର୍ଗା ପଡ଼ିଆନ ଗୋଟିଏ ସଭାତି ଉଦ୍ବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଲୋକମାନଙ୍କର ଅଭିଯୋଗ ଶୁଣିବାର ଉତ୍ତରୁ ଭୁବନେଶ୍ୱର ଫେରିଯାଇଛନ୍। ରାଜା ଜାପାନିଜ୍ ଏନ୍ସେଫାଲାଇଟିସ୍ ଡିପ୍ଥେରିଆ ଆର୍ ଜଣ୍ଡିସ୍ ରୋଗର ମୁକାବିଲା ନେଇକରି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ଏହି ରୋଗୀମାନଙ୍କର ଆୟତ କରିବାର ଲାଗି କେନ୍ କେନ୍ ପଦକ୍ଷେପ ନିଆଯାଉଛି ଆଉ ଏବା ଦିନେ ନିଆଯାଉଥିବାର ଭିନ୍ନଭିନ୍ନ ପଦକ୍ଷେପ ବାବଦେ ବୈଠକଟି ଟିକିନିକି ଆଲୋଚନା କରାଯାଇଛି। ଏହି ବୈଠକଟି ସ୍ୱତନ୍ତ୍ର ସଚିବ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁଗୁଳ ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାପାଳ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବା 30 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 111 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ ଥି ପ୍ରଧାନମନ୍ତ୍ରୀ ଲୋକଠାରୁ ଏବା 28 ତାରିଖ ତକ୍ ମତାମତ ଆହ୍ୱାନ କରିଛନ୍। ଇତାର ଛଡ଼ା ମହାଲିଆ ଫୋନ୍ ନମ୍ଘର 1800-1178 ଡାଏଲ୍ କରିକରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀ ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍ ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ବିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷା ଥି ଇତାର ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ଆଲୁ ଆର୍ ପିଆଜ ମହଜୁଦକାରୀଙ୍କ ଉପରେ ନଜର ରଖବାର ଲାଗି ସବୁ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଆଜି ଆଲୁ ଆଉ ପିଆଜର ଦାମ ବଢ଼ବାର ଉପରେ ସମୀକ୍ଷା କରିକରି ଶ୍ରୀ ପାତ୍ର କହିଛନ୍ତି ଯେ ନାସିକ୍ରୁ ପିଆଜ କ୍ୱିଣ୍ଟଲ ପିଛା 2935 ଟଙ୍କା ଘିନା ଯାଉଥିବା ବେଳେ ଖୁଚୁରା ବଜାରଟି ଏତାର ଦାମ କେଜିକ 40 ଟଙ୍କା ରହିଛି। ଏବେ ଦିନେ ଆଲୁ ଆଉ ପିଆଜ ଯୋଗାବାର ଲାଗି ନାଫେଡ୍କେ କୁହାଯିବା। ରାଜ୍ୟର ଫି ବ୍ଲକ୍ର ଶୀତଳୀ ଭଣ୍ଡାର ତିଆର ହେବାର ବାବଦେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା ହୋଇଛି ବୋଲି ଶ୍ରୀ ପାତ୍ର କହିଛନ୍। ସମ୍ବଲପୁର ଜିଲ୍ଲାର ସବୁ ସରକାରୀ ଅନୁଷ୍ଠାନ ଆବା ଡିସେମ୍ବର ଶେଷ ତକ୍ ନିଜର ଜମିପଟା ପାଇବେ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟର ରାଜସ୍ୱ ବିଭାଗ ଓ ଶିକ୍ଷାନୁଷ୍ଠାନର ଅଧିକାରୀମାନଙ୍କୁ ନେଇକରି ସମୀକ୍ଷା ଉତ୍ତରୁ ଶ୍ରୀ ପୂଜାରୀ କହିଛନ୍ତି ଯେ ଭିସୁଟ୍, ଭୀମସାର, ଆଇଆଇଏମ୍, ସମ୍ଭଲପୁର ବିଶ୍ୱବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଜିଏମ୍ ୟୁନିଭର୍ସିଟି ସହିତ ସବୁ ସରକାରୀ ଅନୁଷ୍ଠାନ ସେମାନଙ୍କର ଜମି ପଟା ପାଇବେ। ପ୍ରସ୍ତାବିତ ଆଉ ବଣ୍ଟାଯାଉଥିବା ଜମି ଜବରଦଖଲକାରୀଙ୍କ ଉଚ୍ଛେଦ କରାଯିବା, ଶିକ୍ଷାନୁଷ୍ଠାନ ଲାଗି ଆଉ କେତେ ଜମି ଦରକାର ସେ ବାବଦେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ମତାମତ ମାଗିଛନ୍। ଏତାର ସହିତ କେନ୍ଠାନେ କେତେ ଜମି ଅଛି ଆର୍ ସେସବୁ ଯୋଗାଇ ଦେବାର ଲାଗି ସୁବିଧା ହେବ ସେଟା ଚିହ୍ନଟ କରବାର୍କେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଆର୍ଡିସି, ଜିଲ୍ଲାପାଳ ଆର୍ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ହେଲେ ପହିଲା କ୍ଷେପେ ହାଇସ୍କୁଲ, ଉଚ୍ଚତର ମାଧ୍ୟମିକ ସ୍କୁଲ, କଲେଜ ଆର୍ ବିଶ୍ୱବିଦ୍ୟାଳୟର ଜମି ଉପରେ କାମ ହେବା ବୋଲି ଆର୍ଡିସି ଶ୍ରୀକାନ୍ତ ପୃଷ୍ଟି କହିଛନ୍। ବିଜ୍ଞାନ ଓ କାରିଗରୀ ବିଭାଗକେ ଅୟତ୍କା କ୍ରିୟାଶୀଳ କରବାର ସହିତ କାର୍ଯ୍ୟକ୍ରମମାନଙ୍କୁ ସମ୍ପ୍ରସାରିତ କରବାର ଉପରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜୋର୍ ଦେଇଛନ୍। ଏ ସକାଳବେଳା ବିଜ୍ଞାନ ଓ କାରିଗରୀ ବିଭାଗ ପରିଦର୍ଶନ କରବାର ସହିତ ଭିନ୍ଭିନ୍ କାର୍ଯ୍ୟକ୍ରମର ସମୀକ୍ଷା କରିକରି ଶ୍ରୀ ପାତ୍ର ବିଜ୍ଞାନ ଯୋଗାଯୋଗ ସହିତ ଇନୋଭେସନ ହବ୍, ସାଇନ୍ସ ପାର୍କ ଆଉ ମ୍ୟୁଜିୟମ୍ ପ୍ରତିଷ୍ଠା ସହିତ ଜିଲ୍ଲାସ୍ତର ବିଜ୍ଞାନ ଉତ୍ସବ ଆୟୋଜନ କରବାରକେ ପରାମର୍ଶ ଦେଇଛନ୍। ଇତା ଛଡ଼ା କାର୍ଯ୍ୟକାରୀ ହେଉଥିବାର ଭିନ୍ଭିନ୍ ଯୋଜନା ଓ କାର୍ଯ୍ୟକ୍ରମମାନଙ୍କର ସଫଳ ରୂପାୟନ ଉପରେ ଜୋର୍ ଦେଇକରି ପରିବେଶ ସୁରକ୍ଷା ଓ ଖର୍ଚ୍ଚା କମାବାରକେ ନଜରଥି ରଖିକରି ଉପକୂଳ କୃଷିର ବିକାଶ ଲାଗି ସୌର ପବନ, ହାଇବ୍ରିଡ୍ ବ୍ୟବସ୍ଥାଥି ଅକ୍ଷୟ ଶକ୍ତି ଉତ୍ପାଦନକେ ତହକାବାର ଲାଗି ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍। ପୂର୍ତ୍ତ ଆଇନ ଆଉ ଅବକାରୀ ମନ୍ତ୍ରୀ ଭାବେ ପୃଥିବୀରାଜ ହରିଚନ୍ଦନ ଆଜି ଲୋକସଭା ଭବନର ଦାୟିତ୍ୱ ନେଇଛନ୍। ଏହି ଅବସରରେ ତିନିଟା ବିଭାଗ କେନ୍ତା ରାଜ୍ୟବାସୀଙ୍କ ସେବାତି ଲାଗିପାରବା ସେଟା ତାଙ୍କର ପ୍ରାଥମିକତା ହେବା ବୋଲି ସେ କହିଛନ୍। ରାଜ୍ୟର ବିକାଶ ଲାଗି ଶହେ ଦିନିଆ ବର୍ଷିକିଆ ଆର୍ ପାଞ୍ଚ ବର୍ଷିଆ ରଣନୀତି ତିଆରି କରାଯାଇଛି ବୋଲି ସେ କହିଛନ୍। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ବାବଦେ ସେ କହିଛନ୍ତି ଯେ ରତ୍ନଭଣ୍ଡାର ନିଶ୍ଚିତ ଭାବେ ଖୋଲାଯିବା, ଏ ଦିଗେ ସରକାର ନିଷ୍ପତ୍ତି ନେବାର ଆରମ୍ଭ କରିଛନ୍ ବୋଲି ସେ କହିଛନ୍। ରାଜ୍ୟ ରକ୍ତଶିକୁଳି ଲାଗି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ ଚାଲିଛି, ଏଇଟା ଆବା ତିନି ତାରିଖ ତକ୍ ଚାଲବା। ଏଥି ଭିନ୍ଭିନ୍ ଜିଲ୍ଲାର ରକ୍ତଶିକୁଳି ରୋଗର ନିରାକରଣ ଲାଗି ବ୍ୟାପକ ପ୍ରଚାର ପ୍ରସାର କରିବାର ଉପରେ ଜୋର୍ ଦିଆଯାଉଛି। 2047 ତକ୍ ରକ୍ତଶିକୁଳି ରୋଗର ପୂରାପୂରି ନିରାକରଣ ଲାଗି ସରକାର ଲକ୍ଷ୍ୟ ରଖିଛନ୍।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ, ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ସମ୍ବଲପୁର ମହାନଗର ଇଲାକାର ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା 82 ପହଞ୍ଚିଛି। ଗଲା 24 ଘଣ୍ଟା ଭିତରେ 8 ଜଣ ଜଣ୍ଡିସ୍ ଆକ୍ରାନ୍ତ ହୋଇଛନ୍। ପ୍ରାଥମିକ ଭାବେ ଗୁପ୍ଚୁପ୍, ଦହିବରା ଆର୍ ଚୁସ୍କି ଖାଇବାର ଲାଗି ଏ ସଂକ୍ରମଣ ଚାପିଥିବାର କୁହାଯାଇଛି। ସହରର କୁମାରପଡ଼ା, ସାଲିଆ ବଗିଚା, ପେନ୍ସନ୍ ପଡ଼ା ଆର୍ ଧୁବାପଡ଼ା ଇଲାକାର ସଂକ୍ରମିତମାନେ ଚିହ୍ନଟ ହୋଇଛନ୍। ସଂକ୍ରମିତମାନଙ୍କ ଭିତରେ ବହୁତଟେ ଛୁଆ ଥିବାର ଜଣାପଡ଼ିଛି। ସିଆଡ଼େ ଜିଲ୍ଲାର ପିଇବାର ପାଣିର ନମୁନା ପରୀକ୍ଷା ଚାଲିଥିବାର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍। ରିପୋର୍ଟ ଆଇବାର ଉତ୍ତରୁ ଭିନ୍ଭିନ୍ ଇଲାକାର ପ୍ରଶାସନ ତରଫରୁ ଲୋକମାନଙ୍କୁ ସଚେତନ କରାଯାଉଛି। ଏଚ୍ଏନ୍ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସଂକ୍ରମିତ ଇଲାକାର ଘରକେ ଘର ବୁଲିକରି ସର୍ଭେ କାମ ଚାଲିଛି। ସୂଚନା ଅନୁସାରେ ଏଚ୍ଏନ୍ ତକ୍ ସଂକ୍ରମିତଙ୍କ ଭିତରୁ କେହି ଡାକ୍ତରଖାନାତି ଭର୍ତ୍ତି ନାହିଁ। ଆଇଆଇଏମ୍ ସମ୍ବଲପୁର ତରଫରୁ ମାଲବ୍ୟ ମିଶନ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଭବିଷ୍ୟତ ନେତୃତ୍ୱ କାର୍ଯ୍ୟକ୍ରମ ସମୃଦ୍ଧିକରଣ ହୋଇଯାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନ ଭିତରେ ପ୍ରଶାସନିକ ଆଉ ଶିକ୍ଷାଗତ ଭୂମିକାତି ପ୍ରଭାବଶାଳୀ ନେତୃତ୍ୱ ଲାଗି ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନଙ୍କୁ ବୈଷୟିକ ପରିଚାଳନା ଗଦ ଆଉ ଆନ୍ତର୍ଜାତିକ ସ୍ତରଟି ଦକ୍ଷ କରବାର ଲାଗି ଏହି କାର୍ଯ୍ୟକ୍ରମ କରାଯାଇଥିଲା। ପହିଲା ଅଧିବେଶନଟି ଆଇଆଇଏମ୍ ସମ୍ବଲପୁର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲଙ୍କ ନେତୃତ୍ୱଥି ଶୈକ୍ଷିକ ପ୍ରଶାସନ ଆଉ ଏକବିଂଶ ଶତାବ୍ଦୀ ଶିକ୍ଷା ଲାଗି ରଣନୀତିକ ନେତୃତ୍ୱ ଶୀର୍ଷକ କାର୍ଯ୍ୟକ୍ରମ ହୋଇଥିଲା। ଶେଷ ମୁଖ୍ୟ ଖବର ଫେରଖାଏ 18 ଲୋକସଭାର ପହିଲା ଅଧିବେଶନ ଆଜିନୁ ହେଲା ମୂଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ନୂଆକରି ନିର୍ବାଚିତ ସଦସ୍ୟମାନେ ନେଇଛନ୍ତି ଶପଥ। ରାଜା ଜାପାନିଜ୍ ଏନ୍ସେଫାଲାଇଟିସ୍, ଡିପ୍ଥେରିଆ ଆର୍ ଜଣ୍ଡିସ୍ ରୋଗଥି ଥିତିଆ ମୁକାବିଲା ବାବଦେ ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆଲୁ ପିଆଜ ମହଜୁଦକାରୀଙ୍କ ଉପରେ ନଜର ରଖବାରକେ ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ। ଆଉର୍ ସମ୍ୟଲପୁର ଜିଲ୍ଲାର ସବୁ ସରକାରୀ ଅନୁଷ୍ଠାନ ଏବା ଡିସେମ୍ବର ଶେଷ ତକ ପାଇବେ ଜମି ପଟ୍ଟା, କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ରାଞ୍ଚରୀ ଖବରେ ଶେଷ ହେଲା।